କୃଷ୍ଣମଗ୍ନ ବସନ୍ତର ପବନରେ ଗୋପଦାଣ୍ଡେ ଫଗୁ ଉଡ଼ୁଥାଏ, ଭଳିକି ଭଳି ଫୁଲ ସବୁ ସଜେଇ ହୋଇଥାନ୍ତି। ଗୋପଦାଣ୍ଡ ସତେ ଯେମିତି ନଟଖଟ କାହ୍ନାକୁ ଦେଖେଇ ହେଉଥାଏ, ଆଉ ଗୋପାଳ ଗୋପାଳୁଣୀମାନେ ରାସରେ ବ୍ୟସ୍ତ ଥାନ୍ତି। ସବୁଆଡ଼େ ଗୋଟିଏ ସ୍ୱର, ଗୋଟିଏ କଥା, ହେ କୃଷ୍ଣ ଗୋବିନ୍ଦ ହରେ ମୁରାରୀ, ହେ ନାଥ ନାରାୟଣ ବାସୁଦେବ।
ହେଲେ ରାଧା, କୃଷ୍ଣଙ୍କ ବାହୁବନ୍ଧନରେ ଆବଦ୍ଧ ହୋଇ ପରମାତ୍ମାଙ୍କ ସହ ତଲ୍ଲୀନ ଥାନ୍ତି ପୂର୍ଣ୍ଣିମାର ତୋଫା ଚାନ୍ଦିନୀରେ।
ଶ୍ୟାମଳ କୃଷ୍ଣ ସହ ଗୋରି ରାଧିକା କଦମ୍ବର ଆଢ଼ୁଆଳରେ ଲାଗେ ସଂସାରରେ ଏକ ବିଚିତ୍ର ମିଳନ। କୃଷ୍ଣ ପଚାରନ୍ତି, ରାଧେ, ତୁମ ଗୋରାଗାଲରେ ନାଲି ଅବିରଟା କାହିଁ ଏତେ ସୁନ୍ଦର ଲାଗେ? ସରମରେ ରାଧିକା ଦୂରକୁ ଯାଉଥିବା ବେଳେ ପଛରୁ ହାତକୁ ଧରି ନେଇ ବାହୁବନ୍ଧନରେ ଆବଦ୍ଧ କରିନେଲେ କୃଷ୍ଣ। ରାଧିକା କହନ୍ତି, ପ୍ରଭୁ, ଆପଣଙ୍କ ଶ୍ୟାମଳ ବଦନରେ ଚନ୍ଦନ ଟିପା ଯେମିତି ଲାଗେ ପ୍ରଭୁ।
ମଳୟରେ ଚନ୍ଦନ କର୍ପୂରର ବାସ ଚତୁର୍ଦ୍ଦିଗକୁ ସୁବାସିତ କରୁଥାଏ। ଗୋପପୁରରେ ଚାଲିଛି ଏକ ଦିବ୍ୟ ମିଳନ। ସତେ ଯେମିତି ଯୁଗ ଯୁଗରୁ ଏହି ଦିନକୁ ଅପେକ୍ଷା କରିଥିଲେ ପୃଥିବୀବାସୀ, ଆଉ ଭଗବାନଙ୍କର ଏହି ଅପୂର୍ବ ରୂପକୁ ଦେଖି ସ୍ୱର୍ଗରୁ ପୁଷ୍ପ ବୃଷ୍ଟି କରୁଥାନ୍ତି ଦେବତାଗଣ। ମଳୟରେ ଫୁଲର ସୁଗନ୍ଧ ସାଙ୍ଗକୁ ଏହି ଅପରୂପ ଦର୍ଶନରେ ଗୋପଦାଣ୍ଡ, ମାଟିଗୋଡ଼ି, ଗଛଲତା ବି ନିଜକୁ କୃତକୃତ୍ୟ ମନେ କରୁଥାନ୍ତି। ଖୁସି ଖୁସିରେ ନାଚି ଉଠୁଥାଏ ଗୋପପୁର। କାହାରି ମନରେ ନଥାଏ ବିଷାଦ, ଆଶା, ଆକାଂକ୍ଷା। ଭଗବାନ କୃଷ୍ଣଙ୍କ ସଙ୍ଗ ଲାଭ କରି ସମସ୍ତେ ଭୁଲିଥିଲେ ନିଜକୁ।
ହଠାତ୍ ଗୋପଦାଣ୍ଡରେ ଗଡ଼ିଗଡ଼ି ଆସି ପହଞ୍ଚିଲା ଅକ୍ରୁରର ରଥ। ଖବରଟା ଏମିତି ବିଜୁଳି ବେଗରେ ମାଡ଼ିଗଲା ଯେ ନିମିଷକରେ ମିଳେଇଗଲା ଗୋପପୁରର ଖୁସି।
ମଥୁରାର ମହାପ୍ରତାପୀ ମହାରାଜ କଂସର ଆଜ୍ଞା ନେଇ ଆସିଛି, ସାଥିରେ ନେଇଯିବାକୁ କୃଷ୍ଣ ବଳରାମଙ୍କୁ।
ଏକଥା ଶୁଣି ବଉଳା ଗାଈ ବି ତା ପିଲାକୁ କ୍ଷୀର ଦେବା ବନ୍ଦ କରିଦେଇଛି। କଦମ୍ବ ଗଛ ବିରହରେ ପତ୍ର ଛଡ଼ା ଦେଇଦେଲାଣି, ଆଉ ଯମୁନା ବି ନିସ୍ତେଜରେ ବହି ଚାଲିଛି। ଗୋପାଳ ଗୋପାଳୁଣୀମାନେ ସରଲବଣୀ ବନେଇବା ବି ଛାଡ଼ି ସାରିଲେ।
ଯେତେବେଳେ ସେମାନଙ୍କର କୃଷ୍ଣ ତାଙ୍କୁ ଛାଡ଼ି ଚାଲିଯାଉଛନ୍ତି, ଏସବୁର ପ୍ରୟୋଜନ କାହା ପାଇଁ? କିଏ ସେ କଦମ୍ବ ଡାଳରେ ଝୁଲିବ?
ବଉଳା ପାଖରେ ଗେଲ ହେବ, ଆଉ ସରଲବଣୀ ଚୋରେଇ ଖାଇବ।
ହେଲେ କୃଷ୍ଣ ପ୍ରିୟା ରାଧିକା ସମ୍ଭାଳି ପାରିନାହିଁ ନିଜକୁ।
ନୀରବର ବିରହରେ ବସି ରହିଛି ପ୍ରୀତିର ଯମୁନା କୂଳେ ନୟନୁ ଅଶ୍ରୁ ଢାଳି। ତୁହାକୁ ତୁହା ବୁଲି ଚାହୁଁଥାଏ କଦମ୍ବ ଆଡ଼େ, ବାରମ୍ବାର ଡାକି ପଚାରୁଥାଏ କୋଇଲିକୁ, ଆଲୋ କୋଇଲି, ମୋ କଳାକାହ୍ନୁ କ'ଣ ଗୋପ ଛାଡ଼ି ସତରେ ଚାଲିଯିବେ, ଆଉ ଫେରିବେନି?
ଏହାର ଉତ୍ତର ଶୂନ୍ୟ ଆକାଶରେ ମିଳେଇଯାଏ ସିନା, ପାଖରେ ପହଞ୍ଚେ ନାହିଁ।
କାହିଁକି ନା କୋଇଲି ପାଖରେ ଏହାର ଉତ୍ତର ନାହିଁ। ପୁନଶ୍ଚ ନୀରବରେ ବସି ରହିଛି ରାଧିକା, ହଜିଯାଇଛି ଭାବନା ରାଇଜରେ। ଠିକ୍ ଏହି ସମୟରେ ଚୁପି ଚୁପି କଳାକାହ୍ନୁ ଆସି ରାଧାଙ୍କ ପଛ ପାଖରୁ ହାତରେ ଚକ୍ଷୁ ଦୁଇଟିକୁ ଲୁଚାଇ ଦେଇଛି। ଚମକି ପଡ଼ି ଅଭିମାନ ଭରା କଣ୍ଠରେ କୁହନ୍ତି, କୃଷ୍ଣ ପାଇଁ ରାଧାର ନିନ୍ଦା, ଆଉ କେଉଁ ନିନ୍ଦା ପାଇଁ ପ୍ରଭୁ ଏତେ ନାଟ?
ଶରୀରରୁ ଆତ୍ମା ବାହାରିଲା ପରେ ଶରୀରର କି ପ୍ରୟୋଜନ?
ଆଖିରୁ ବହୁଥିବା ଲୋତକ ଧାର ପୋଛିଦେଇ ପୁନଃ କହିଲେ, ନଟ ନାଗର ତୁମେ, ନାଟ ଲଗେଇବା ତୁମ ଅଭ୍ୟାସ।
ସ୍ମିତ ହାସ୍ୟ ଦେଇ କୃଷ୍ଣ କହିଲେ, ପ୍ରେମ ପାଇଁ ପ୍ରେମିକାର ନିନ୍ଦା, ଏ ତ ସୃଷ୍ଟିର ନିୟମ।
ସେଥିରେ ଯେଉଁ ମିଠା ଦରଦ ଥାଏ, ଅନୁଭବ ତ ନିଶ୍ଚୟ ଥିବ। ତୁମେ ପୃଷ୍ଠ ହେଲେ ମୁଁ ସୃଷ୍ଟି, ତୁମେ ଭାଷା ହେଲେ ମୁଁ ଅନୁଭବ, ଏଥିରେ ଭାବିବାର କ'ଣ ଅଛି?
ରାଧାଙ୍କ ତିଲକରେ ସ୍ନେହଭରା ଚୁମ୍ବନ ଦେଇ ରଥ ଉପରେ ବସି ପଡ଼ିଲେ କୃଷ୍ଣ। ରଥ ଗଡ଼ିବାରେ ଲାଗିଲା, ପଶ୍ଚିମ ଆକାଶେ ସୂର୍ଯ୍ୟ ଢଳିବାରେ ଲାଗିଥାଏ। ବିରହିଣୀ ରାଧିକା ଯମୁନା କୂଳରେ ବସିଥାଏ। ଗଳ୍ପ କୃଷ୍ଣମଗ୍ନା ଲେଖିଛନ୍ତି ଗାଳ୍ପିକ ରାଜେଶ କୁମାର